वासुदेवाय श्रीमद्भागवत दशम स्कंद 13 अध्याय श्लोक 49 आंग्रीमस्तकमापूर्णः तुलसी नवदामभि कोमलैः सर्वगात्रेषु भूरिपुण्यामदर्पितैः आङ्घ्रिमस्तकमापूर्णः तुलसीनवदामभिः कोमलैः सर्वगात्रेषु भूरिपुण्यामदर्पितैः आङ्घ्रिमस्तकमापूर्णः तुलसीनवदामभिः कोमलैः सर्वगात्रेषु भूरिपुण्यामदर्पितैः आङ्घ्रिमस्तकमापूर्णः तुलसीनवदामभिः कोमलैः सर्वगात्रेषु भूरिपुण्यामदर्पितैः शब्दान्वयः आङ्घ्रिमस्तकम् पादठरु मस्तक पर्यंत आपूर्णः पूर्णरूपे सज्जित तुलसी नवदामभि नवीन तुलसी पत्र माला द्वारा कोमळी कोमळ सर्वगात्रेषु शरीरर समस्त अंगरे भूरि भूरि पुण्यवत अर्पितैः श्रवण कीर्तनादि सेवा द्वारा आराधनारे रत महापुण्यवान भक्तमान द्वारा निवेदित अनुवाद श्रवण कीर्तनादि परम पवित्र कार्यकलाप माध्यम रे भगवान का आराधनारे रत भक्तमान द्वारा निवेदित सुकोमल नवीन तुलसी पत्र माला द्वारा सेमानक पादठारु मस्तक पर्यंत शरीर प्रत्येक अंग पूर्णरूपे सज्जित थिला ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଏହି ଶ୍ଳୋକରେ ଭୂରି ପୁଣ୍ୟବଦ ଅର୍ପିତେହି ଶବ୍ଦ ସବୁ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଅଟେ ଶ୍ରୀକୃଷ୍ଣଙ୍କୁ ଏହିପରି ପୂଜା ସେହିମାନେ ହିଁ କରନ୍ତି ଯେଉଁମାନେ ଜନ୍ମ ଜନ୍ମାନ୍ତର ଧରି ସୁକୃତି ବି ପୁଣ୍ୟକର୍ମ କରିଛନ୍ତି ଏବଂ ଯେଉଁମାନେ ନିରନ୍ତର ଭଗବାନଙ୍କ ସେବାରେ ଯୁକ୍ତ ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ଭକ୍ତି ସେହିମାନେ ଅନୁଷ୍ଠାନ କରନ୍ତି ଯେଉଁମାନେ ଉଚ୍ଚସ୍ତରର ପୁଣ୍ୟକର୍ମ କରିଛନ୍ତି ଶ୍ରୀମଦ୍ ଭାଗବତରେ ଅନ୍ୟତ୍ର ଦଶମ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟ ବା 11 ଶ୍ଳୋକରେ କୁହାଯାଇଛି ପୁଣ୍ୟକର୍ମ ଅର୍ଜନ ବିଷୟରେ ଉଲ୍ଲେଖ କରାଯାଇଛି ଶ୍ରୀ ସୁଖଦେବ ସ୍ୱାମୀ କହିଛନ୍ତି ଇଥଂ ବ୍ରହ୍ମା ସୁଖାନୁଭୂତ୍ୟା ଦାସ୍ୟଂ ଗତାନାଂ ପରଦୈବତେନ ମାୟାସୁତାନାଂ ନଳଦାରକେଣ ଶାକଂ ବିଜୋ କୃତ ପୁଣ୍ୟପୁଞ୍ଜଃ ଏହିପରି ଭାବରେ ସମସ୍ତ ଗୋପବାଳକମାନେ ବ୍ରହ୍ମଜ୍ୟୋତିରେ ଲୀନ ହୋଇଯିବା ପାଇଁ ଆଶାୟୀ ଜ୍ଞାନୀମାନଙ୍କର ବ୍ରହ୍ମାନନ୍ଦର ଉତ୍ସରୂପକ ଦାସ୍ୟଭାବପନ୍ନ ଭକ୍ତମାନଙ୍କର ପରମ ପ୍ରଭୁ ଏବଂ ମାୟାସୃତ ଭକ୍ତିମାନଙ୍କ ନିକଟରେ ନରଶିଶୁ ରୂପେ ପ୍ରତୀୟମାନ ଶ୍ରୀକୃଷ୍ଣଙ୍କ ସହିତ କ୍ରୀଡ଼ା କରୁଥିଲେ ଅଦିତ ଏଇଟା ଟିକେ ଇକୋଟା ବନ୍ଦ କରିଦେବି ଇକୋଟା ହେଉଛି ନା ସେହି ସମସ୍ତ ଗୋପବାଳକମାନେ ସେମାନଙ୍କ ଜନ୍ମ ଜନ୍ମାନ୍ତର ପୁଞ୍ଜୀଭୂତ ପୁଣ୍ୟକର୍ମ ଫଳରେ ଏହିପରି ଭଗବାନଙ୍କର ସଙ୍ଗଲାଭ କରିବାର ଯୋଗ୍ୟତା ଅର୍ଜନ କରିଥିଲେ ସେମାନଙ୍କ ସୌଭାଗ୍ୟ କିଏ କଳ୍ପନା କରିପାରିବ ବୃନ୍ଦାବନରେ ଆମର କୃଷ୍ଣ ବଳରାମ ମନ୍ଦିରରେ ଏକ ତମାଳ ବୃକ୍ଷ ରହିଛି ଯାହା ମନ୍ଦିର ଅଗଣାରେ ଏକ ପ୍ରାନ୍ତ ଭାଗକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ କରି ରଖିଛି ମନ୍ଦିର ହେବା ଆଗରୁ ସେହି ବୃକ୍ଷଟି ଅବହେଳିତ ଅବସ୍ଥାରେ ଥିଲା କିନ୍ତୁ ବର୍ତ୍ତମାନ ତାହା ଖୁବ୍ ବଡ଼ ଆକାରରେ ବର୍ଦ୍ଧିତ ହୋଇ ଅଗଣାର ଗୋଟିଏ ପାଖକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ କରିଛି ଏହା ଭୂରି ପୁଣ୍ୟର ଏକ ଲକ୍ଷଣ ଅଟେ ନମୋ ବିଷ୍ପାଦାୟ କୃଷ୍ଣଭୀଷ୍ଟାୟ ଭୂତଳେ ଶ୍ରୀମନ୍ଦେ ଭକ୍ତି ସ୍ୱରୂଦାମ ସ୍ୱାମୀ ନିତିନାମିନେ ନମ ସଦ୍ଭକ୍ତ ମଣି ମଣିପୁର ଦୁର୍ବାୟ ଚ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତାୟ ହରେ କୃଷ୍ଣ ଗତ
ଯେଉଁ ପୂର୍ବ ଶ୍ଳୋକ ଦୁଇଟି ଆମର ସୁଷମତ ହରେ କୃଷ୍ଣ ତେଣୁ ଆମେ ଗତକାଲି ଆମର ସୁଷମତ ଭକ୍ତି ଆଶ୍ରୟ ବୈଷ୍ଣବ ସ୍ୱୟଂ ମହାରାଜ କହିଥିଲେ ଭଗବାନଙ୍କର ବ୍ରହ୍ମା ଦର୍ଶନ କରୁଛନ୍ତି। ବ୍ରହ୍ମା ପ୍ରଥମେ ଚକିତ ହୋଇଗଲେ, ପ୍ରକୃତରେ କିଏ, ପ୍ରକୃତରେ ସତ୍ୟ କିଏ, ସତ୍ୟ କ'ଣ ଜାଣିପାରିଲେ ନାହିଁ। ପରମ ସତ୍ୟଙ୍କ ପାଖରେ ଠିଆ ହୋଇଛନ୍ତି ସିଏ, ପରମ ସତ୍ୟ ସିଏ। ଯେତେବେଳେ ଭଗବାନ ମା ଦେବକୀଙ୍କର ଗର୍ଭରେ ଥିଲେ, ବ୍ରହ୍ମା ଆଦି ଦେବତାମାନେ ଯାଇ ଗର୍ଭସ୍ଥିତି କରିଛନ୍ତି। ପ୍ରଥମ ସ୍ଥିତିଟି ହେଉଛି ସତ୍ୟ, ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ। ଏ ପ୍ରଥମ ସତ୍ୟ ଭାଗବତ ପ୍ରଥମ ଶ୍ଳୋକ ହେଉଛି ସତ୍ୟ, ଯେଉଁ ଗୁଡ଼ାକ ହେଲା ସତ୍ୟଂ ପରଂ ଧିମହି, ପରମ ସତ୍ୟଙ୍କୁ ଆମେ ଧ୍ୟାନ କରୁଛୁ। ପ୍ରଥମ ଶ୍ଳୋକ ଭାଗବତଙ୍କର ଏ ପରମ ସତ୍ୟ କିଏ, ସେଇ ଭଗବାନ ଯେତେବେଳେ ଦେବକୀ ଗର୍ଭରେ ଆସିଥିଲେ ବ୍ରହ୍ମା ସ୍ତୁତି କରିଥିଲେ, ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ, ସବୁକିଛି ତାଙ୍କର ସତ୍ୟ। ସତ୍ୟବ୍ରତ ଭଗବାନଙ୍କୁ ସତ୍ୟବ୍ରତ କୁହାଯାଏ, ଭଗବାନଙ୍କ ବ୍ରତ ହେଉଛି ସତ୍ୟ। ଭଗବାନଙ୍କ କ'ଣ ବ୍ରତ, ଭଗବାନଙ୍କ ବ୍ରତ ଆମେ ଯେମିତି ବ୍ରତ ଦେଉଛେ, ବ୍ରତ ଧାରଣ କରୁଛେ ନା, ଆପଣ ନେବେ ବ୍ରତ ଧାରଣ କରିବେ। ବ୍ରତ କ'ଣ, ଆମର ବ୍ରତ ହେଉଛି ଭଗବାନଙ୍କର ଶରଣରେ ଯିବା, ଭଗବାନଙ୍କ ସେବା କରିବା, ହେଉଛି ଆମ ବ୍ରତ। ସେମିତି ଭଗବାନଙ୍କ ମଧ୍ୟ ବ୍ରତ ରହିଛି। ରାମାୟଣରେ ମହର୍ଷି ବାଲ୍ମୀକି ମହର୍ଷି ବର୍ଣ୍ଣନା କରିଛନ୍ତି ସେଇଟା, ଯେତେବେଳେ ଭଗବାନ ରାମଚନ୍ଦ୍ର ସୀତାଙ୍କ ଅନ୍ୱେଷଣରେ ଯାଇକି ପହଞ୍ଚିଲେ, ଯୁଦ୍ଧ କରିବା ପାଇଁ ବ୍ୟବସ୍ଥା କଲେ, ରାବଣ ସହିତ ଯୁଦ୍ଧ ହେବ, ବାନର ସୈନ୍ୟ ସବୁ ଏକଜୁଟ ହେଲେ, ସବୁ ଲଙ୍କା ଉପରେ ଆକ୍ରମଣ ହେବ, ସେତୁବନ୍ଧ ନିର୍ମାଣ ହେଲା 100 ଯୋଜନ, 100 ଯୋଜନ 800 ମାଇଲର ସେତୁବନ୍ଧ, ତେଣୁ ତିଆରି ଚାଲିଥିବା ସମୟରେ ସେ ସମୟରେ ବିଭୀଷଣ ଆସି ପହଞ୍ଚିଲେ, ରାବଣର ଭାଇ ବିଭୀଷଣ ଗଲା ଶରଣ, ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ ଆହେ ନୀଳ। ଯେତେବେଳେ ବିଭୀଷଣ ଶରଣରେ ଯାଉଛନ୍ତି, ସେତେବେଳେ ଅନ୍ୟମାନେ କହୁଛନ୍ତି, ପ୍ରଭୁ ଇଏ ଶତ୍ରୁପକ୍ଷ ବ୍ୟକ୍ତି, ତାକୁ ଆମେ ଶରଣ ନେବା କଥା ନୁହଁ। ସେଇଠି ଏ ଶ୍ଳୋକଟି ଭଗବାନ ରାମଚନ୍ଦ୍ର କହିଛନ୍ତି, ଭଗବାନଙ୍କ ସତ୍ୟବ୍ରତ ସେ କହୁଛନ୍ତି, ଶକ୍ରନ୍ନପି ପ୍ରପନ୍ନାୟ ତବାସ୍ମିତି ଚ ଜାଚତେ ଅଭୟଂ ସର୍ବଭୂତେଭ୍ୟ ଦଦାମି ଏତଦ୍ ବ୍ରତଂ ମମ। ଭଗବାନଙ୍କୁ ହେଉଛି ବ୍ରତ, ଏ ସତ୍ୟବ୍ରତ ନା। ଶକ୍ରନ୍ନପି ପ୍ରପନ୍ନାୟ, ଥରେ ଯଦି ଜଣେ ପ୍ରପନ୍ନ ହୋଇଗଲେ ଭଗବାନଙ୍କ ଶରଣରେ ଗଲେ, କହିଲେ ପ୍ରଭୁ ତବାସ୍ମିତି ଚ ଜାଚତେ, ପ୍ରଭୁ ମୁଁ ଆପଣଙ୍କର ମୋତେ ରକ୍ଷା କରନ୍ତୁ। ଭଗବାନ କହୁଛନ୍ତି ଅଭୟଂ ସର୍ବଭୂତେଭ୍ୟ, ଖାଲି ମନୁଷ୍ୟମାନଙ୍କୁ ନୁହଁ, ଯେତେ ଜୀବ ଅଛନ୍ତି ରୋଗୁଣୀକୁ ଭଗବାନ ରକ୍ଷା କରିଥିଲେ, କେଡ଼େ ବଡ଼ ବିପଦରୁ ରକ୍ଷା କଲେ ଆପଣ ମୃଗୁଣୀ, ଭଗବାନଙ୍କର ଶରଣରେ ଯାଇଥିଲେ ମୃଗୁଣୀ। ମୃଗୁଣୀ କେଉଁଥିରେ ଅଛନ୍ତି, ମୃଗୁଣୀ କଥା କେଉଁ ପ୍ରସଙ୍ଗରେ ଅଛି, କେଉଁ ଭାଗବତରେ କି ଶ୍ଳୋକରେ, ମୁଁ ଏପର୍ଯ୍ୟନ୍ତ ଜାଣିନି କେଉଁଠି ମୃଗୁଣୀ ଅଛନ୍ତି। କିନ୍ତୁ ନା, ଭାଗବତ ନାହିଁ, ଏଇଟା ଆମର ଯେଉଁ କିଏ ସାଲବେଗ ରଚନା କରିଛନ୍ତି, ଏଇଟା ଲୋକ ଲୋକଗୀତି, ଲୋକଗୀତିରେ ମଧ୍ୟ ସେଇଟା ଗୋଟେ ପ୍ରସିଦ୍ଧ ରହିଛି। ଲୋକଗୀତିଟା ମଧ୍ୟ ଏଇଟାକୁ ଆମର ଭାଗବତ ଶ୍ଳୋକ ଅଛନ୍ତି, ଲୋକଗୀତିଟା ମଧ୍ୟ ସେଇଟା ଠିକ୍ ଅଛି, ଅନୁମୋଦିତ କଥା। ତେଣୁ ଭକ୍ତ ସାଲବ କେତେ ଶାସ୍ତ୍ର ଅଧ୍ୟୟନ କରିଥିଲେ, ଶାସ୍ତ୍ର ଅଧ୍ୟୟନ କରିଥିଲେ, ମୁସଲମାନଙ୍କର ପୁତ୍ର ଥିଲେ, ଲାଲବେଗଙ୍କ ପୁତ୍ର ଥିଲେ, ସାଲବେଗ ଜାଣିଛନ୍ତି ତାଙ୍କ ବିଷୟରେ। ଲାଲବେଗ ଯେତେବେଳେ ଯାଉଥିଲେ ପୁରୀକୁ ଆକ୍ରମଣ କରିବା ପାଇଁ, ସେ ସମୟରେ ଦାଣ୍ଡମୁକୁନ୍ଦପୁର ଅଛି ସ୍ଥାନ, ସେଇଠି ଜଣେ ବ୍ରାହ୍ମଣୀ ବିଧବା ବ୍ରାହ୍ମଣୀ ସ୍ନାନ କରୁଥିଲେ, ତାଙ୍କୁ ଦେଖିକି ଆକର୍ଷିତ ହୋଇଗଲେ, ତାଙ୍କୁ ଜବରଦସ୍ତି ତାଙ୍କୁ ନେଇଗଲେ, ବିବାହ କଲେ। ତାଙ୍କ ପୁତ୍ର ହେଉଛନ୍ତି ସାଲବେଗ, ବାପା ମୋ ମୋଗଲ ପୁଅ, ମା ମୋ ବ୍ରାହ୍ମଣୀ, ଏବଂ ଏକୁଳେ ଜନ୍ମ ନେଲି, ହିନ୍ଦୁ ନ ଛୁଏ ମୋ ପାଣି। କ'ଣ ସେ ପାଠ ପଢ଼ିଥିଲା, ଶାସ୍ତ୍ର କ'ଣ ଅଧ୍ୟୟନ କରିଥିଲା, କିନ୍ତୁ କେତେ ସୁନ୍ଦର ରଚନା କରିଛନ୍ତି ଭଗବାନ। ଭକ୍ତ ହୋଇଗଲେ ଭଗବାନ ସେ ଜ୍ଞାନ ଦିଅନ୍ତି।
ହଁ
ଦଦାମି ବୁଦ୍ଧି ବୁଦ୍ଧି ଯୋଗନ୍ତମ ଯେନ ମା ପୂଜାନ୍ତି ତେ ମୁଁ ବୁଦ୍ଧି ପ୍ରଦାନ କରେ ଯାହାଫଳରେ ସେ ମୋ ପାଖକୁ ଯିବେ। ତେଣୁ ଇଏ କ'ଣ ଶାସ୍ତ୍ର ଅଧ୍ୟୟନ କରିନାହାନ୍ତି, କିନ୍ତୁ ଏଭଳି ଭାବେ ରଚନା କରିଛନ୍ତି ଯେଉଁ ବର୍ତ୍ତମାନ ଭକ୍ତମାନେ ସେଇଟାକୁ ଗ୍ରହଣ କରୁଛନ୍ତି। ଅନୁମୋଦିତ ଶାସ୍ତ୍ର ଆମ ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସିଂ ମହାରାଜ ଏଥିରେ ଶୁଣନ୍ତି, କାନ୍ଦି ପକାନ୍ତି, ଯେତେବେଳେ ଭାଗବତ କଥା କୁହନ୍ତି ସେ ସମୟରେ ଗୁଣାନନ୍ଦ ପ୍ରଭୁ ଏହି ସଙ୍ଗୀତରେ ଗାନ କରନ୍ତି। ଆହେ ନୀଳ ଶୈଳ ପ୍ରବଳ ମତ ବାରଣ ମୋ ଆରତ ନଳିନୀବ ନକୁ କାରଦଳନ ଆହେ ନୀଳ ଶୈଳ। ତେଣୁ ଭଗବାନ ବୁଦ୍ଧି ପ୍ରଦାନ କରନ୍ତି। ତେଣୁ ଯାହା ହଉ, ବିଭୀଷଣ ଯେତେବେଳେ ଆସୁଥିଲେ ଅନ୍ୟମାନେ ମନା କରୁଥିଲେ, ପ୍ରଭୁ ଇଏ ହେଉଛନ୍ତି ଶତ୍ରୁପକ୍ଷର ବ୍ୟକ୍ତି, ଆକୁ ଗ୍ରହଣ କରିବା ଆମ ନେବାଟା ଠିକ୍ ନୁହଁ ଆମ ଶରଣରେ। କିନ୍ତୁ ଭଗବାନ ଏକଥା କହିଲେ, କିନ୍ତୁ ମନୁଷ୍ୟ ଜାଣେ, ଯଦି ପଶୁ ପକ୍ଷୀ ଇଏ କିଏ ଯଦି ମଧ୍ୟ ମୋର ଶରଣରେ ଯିବ, ଥରେ ଯଦି କହିଲେ ପ୍ରଭୁ ମୁଁ ଆପଣଙ୍କର, ତାହେଲେ ମୁଁ ତାଙ୍କୁ ଅଭୟ ପ୍ରଦାନ କରିବି, ଇଏ ହେଉଛି ମୋର ବ୍ରତ, ଇଏ ହେଉଛି ସତ୍ୟ ବ୍ରତ। ତେଣୁ ଏକଥା କୁହାଯାଏ, ଯଦି ଜଣେ କହିଲେ ତାହେଲେ ପ୍ରଭୁ ଭଗବାନ ଯେତେବେଳେ ଆସିଲେ ବିଭୀଷଣକୁ ଲଙ୍କେଶ ବୋଲି ସମ୍ବୋଧନ କଲେ। ତେଣୁ କେତେ ଜଣ କହିଲେ ପ୍ରଭୁ ଇଏ ଲଙ୍କେଶ ନୁହନ୍ତି, ଇଏ ହେଉଛି ଲଙ୍କେଶ୍ୱର ଭାଇ, ନା ମୁଁ ଆକୁ ଲଙ୍କେଶ କରିଦେଇଛି। ଆଉ ପ୍ରଭୁ ଯଦି ଲଙ୍କେଶ ଯଦି ଆସିବେ, ରାବଣ ଯଦି ଆସିବେ ଆପଣ ଶରଣ ଯିବେ, କ'ଣ କରିବେ? ନା ମୁଁ ତାଙ୍କୁ ମୋର ଅଯୋଧ୍ୟା ପ୍ରଦାନ କରିବି। ତେଣୁ ଭଗବାନ ସତ୍ୟବ୍ରତ, ବ୍ରହ୍ମା ଜାଣନ୍ତି ଭଗବାନଙ୍କୁ ସତ୍ୟବ୍ରତ, କିନ୍ତୁ ସତ୍ୟବ୍ରତଙ୍କ ପାଖରେ ଠିଆ ହେଇକରି ମଧ୍ୟ ସେ ଆଜି ଜାଣିପାରୁନାହାନ୍ତି କିଏ ସତ୍ୟ କିଏ ମିଥ୍ୟା। ତେଣୁ ଯେତେବେଳେ ଏଇଭଳି ଭାବରେ ତାଙ୍କର ଆଉ ବୁଦ୍ଧି କାମ କଲା ନାହିଁ, ସେତେବେଳେ ଭଗବାନ ତାଙ୍କୁ ନିଜର ରୂପ କୃପା କରିଛନ୍ତି। ଭଗବାନ ପ୍ରତି ଅପରାଧ କରିଛନ୍ତି ବ୍ରହ୍ମା, ଭଗବାନ ପ୍ରତି ଅପରାଧ କରିଛନ୍ତି। କାଲି ସେ ପ୍ରଶ୍ନଟି ପଚାରିଥିଲେ ଜଣେ, ଯେ ବ୍ରହ୍ମା କ'ଣ, ସେ ମହାରାଜ କହିଲେ ଯେ ଭଗବାନ ତାଙ୍କ ସହିତ କଣ୍ଡିସନ ଆଗ୍ରିମେଣ୍ଟ କରିଛନ୍ତି। ଏ ଦ୍ୱିତୀୟ ସ୍କନ୍ଧ ନବମଧ୍ୟରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମା ଯେତେବେଳେ ସୃଷ୍ଟି ଆରମ୍ଭ କରିବେ ସେତେବେଳେ ସେ ଭଗବାନ ପ୍ରାର୍ଥନା କରି, ପ୍ରଭୁ ମୁଁ ଏ ଯେଉଁ ସୃଷ୍ଟି କରିଛି ଏ କେତେ ବଡ଼ ପୋଷ୍ଟ, ସେ କେତେ ବଡ଼ ପୋଷ୍ଟ, ତେଣୁ ମୁଁ ଯେମିତି ଗର୍ବିତ ନ ହୁଏ, ଭଗବାନ ତାଙ୍କୁ ଆଶୀର୍ବାଦ ଦେଇଛି ତେଣୁ ଗର୍ବିତ ହେବ ନାହିଁ। କିନ୍ତୁ ହେଲେ ମଧ୍ୟ ମଝିରେ ମଝିରେ ସେ ଗର୍ବିତ ହେଇଯାଆନ୍ତି ବ୍ରହ୍ମାଙ୍କର। ତେଣୁ ଯାହା ହଉ, ବ୍ରହ୍ମା ଯେତେବେଳେ ବର୍ତ୍ତମାନ ମୋହିତ ସମୁଦ୍ର ହେଇଯିବେ, ମୋହିତ ବ୍ରହ୍ମାଣ୍ଡ ଆରମ୍ଭ କରି କୁହାଗଲା ନା ପ୍ରଥମ ଶ୍ଳୋକରେ, ଯତ୍ ମୋହ୍ୟତି ଯତ୍ ସୁରେହ, ଭଗବାନଙ୍କ ଏଭଳି ଲୀଳା ସମସ୍ତେ ମୋହିତ ହେଇଯିବେ। ତେଣୁ ବ୍ରହ୍ମା ମଧ୍ୟ ମୋହିତ ହେଇଯାଇଛନ୍ତି ବ୍ରହ୍ମ ବିମୋହନ ଲୀଳା। ତେଣୁ ବ୍ରହ୍ମା ବର୍ତ୍ତମାନ ଯେତେବେଳେ ଭଗବାନ ପ୍ରତି ଅପରାଧ କରିଛନ୍ତି, କିନ୍ତୁ ଭଗବାନ ସେ ଅପରାଧକୁ ଗ୍ରହଣ କରନ୍ତି ନାହିଁ। ଆମେ କହିଥିଲୁ ପ୍ରଶାନ୍ତ ଶବ୍ଦର ଅର୍ଥ ହେଉଛି ସେଇଟା, ଭଗବାନ ଅପରାଧ ଗ୍ରହଣ କରନ୍ତି ନାହିଁ। ଆମର ବିଭିନ୍ନ ପ୍ରକାର ଅପରାଧ ରହୁଛି, ତେଣୁ ଆମେ ଅନ୍ତତଃ ପକ୍ଷେ ଗୋଟିଏ ଅଧ୍ୟାୟ ପାଠ କରିବା ସବୁଦିନ ଭଗବତ ଗୀତା। ତେଣୁ ଯାହା ହଉ, ତେଣୁ ଭଗବାନ ଅପରାଧ ଗ୍ରହଣ କୃପା କରିଛନ୍ତି, ବ୍ରହ୍ମାଙ୍କ ପ୍ରତି କୃପା କରିଛନ୍ତି, ତେଣୁ ତାଙ୍କର ନିଜ ରୂପକୁ ଦେଖାଉଛନ୍ତି। ଗତକାଲି ଦୁଇଟି ଶ୍ଳୋକରେ ଭଗବାନଙ୍କ ରୂପ ବର୍ଣ୍ଣନା କରାଯାଉଥିଲା, ଚତୁର୍ଭୁଜ ରୂପ ଧାରଣ କରିଛନ୍ତି, ଚକ୍ରଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି ଏବଂ ବିଭିନ୍ନ ଅଳଙ୍କାର ସବୁ ଧାରଣ କରିଛନ୍ତି। ବର୍ତ୍ତମାନ ଶ୍ଳୋକରେ ବର୍ଣ୍ଣନା କରାଯାଉଛି, ଏମିତି ଭଗବାନଙ୍କ ରୂପ ସବୁ ବର୍ଣ୍ଣନା ଚାଲିବ। ବର୍ତ୍ତମାନ କେତୋଟି ଶ୍ଳୋକରେ ଆରମ୍ଭ ହେବ ଭଗବାନଙ୍କ ରୂପ। ତେଣୁ ଏଠି କହୁଛନ୍ତି ଯେ ଆଙ୍ଘ୍ରି ମସ୍ତକ ମହାପୂର୍ଣ୍ଣା, ଆଙ୍ଘ୍ରି ଭଗବାନ ପାଦପଦ୍ମ, ଭଗବାନ ପାଦପଦ୍ମ କୁ ଯଦି ଜଣେ ପାଦପଦ୍ମ ପର୍ଯ୍ୟନ୍ତ ଜଣେ ପାଦପଦ୍ମର ଶରଣ ନେଇଗଲେ, ତାହେଲେ ସେ ସମସ୍ତ ବିପଦରୁ ମୁକ୍ତ ହେଇଗଲେ। ଭଗବାନ ପାଦପଦ୍ମ, ଭଗବାନ ପାଦ କେତେ ତୀର୍ଥ, ପଦଂ ପଦଂ ଯତ୍ ବିପଦାମ ତେଷା, ବ୍ରହ୍ମା କହିବେ ଭଗବାନଙ୍କର, ତା ପରେ ଯେତେବେଳେ କ୍ଷମା ପ୍ରାର୍ଥନା କରିବେ ସେତେବେଳେ କହିବେ ଭଗବାନ ପାଦପଦ୍ମ। ଭଗବାନଙ୍କୁ ସବୁ ସୁନ୍ଦର, ତେଣୁ ପାଦଠୁ ଆରମ୍ଭ କରିକିରି ମୁଖ ପର୍ଯ୍ୟନ୍ତ ସବୁ ବହୁତ ସୁନ୍ଦର ଭଗବାନଙ୍କ ରୂପ। ତେଣୁ ଆମର କୁନ୍ତିଦେବୀ ଏ ସ୍ତୁତିଟି କହିଛନ୍ତି, ଭୂମିଦେବୀ ମଧ୍ୟ ସେ ସ୍ତୁତିଟି କରିଥିଲେ, ଭଗବାନ ରୂପ ବର୍ଣ୍ଣନା କରିଛନ୍ତି, କେତେ ସୁନ୍ଦର ରୂପ ଭଗବାନଙ୍କର। ନମଃ ପଙ୍କଜ ନାଭାୟ, ନମଃ ପଙ୍କଜ ମାଳିନୀ, नमः पंकज नेत्राय नमस्ते पंकजांग्रे। बर्तमान पंकज होती ना कि पद्मा होने वर्ता सीजन नहीं। अच्छा अच्छा किंतु पंकज पद्म भितर फूल भितर सबसे श्रेष्ठ फूल हूँ पद्म फूल से पद्म फूल उदाहरण दि जाए तेणु भगवान रूप सहित कौन सी कह सहित सामान हो पार ना भगवान रूप कौन सी भौतिक वस्तु सहित सामान हो पार ना एमती प्राकृत वस्तु भगवान रूप सहित सामान हो पार ना बहुत कथा कौन कह तथापि बुझापी फूलर उदाहरण दि जाए विशेष भाव पद्म फूल उदाहरण दि जाए भगवान नम पंकज नाभाय भगवान नाभि पद्म फूल बड़ी देखापी नम पंकज नाभाय नम पंकज मालिनी भगवान पंकज माला पद्ममाला धारण करने भल पाती नम पंकज नेत्राय भगवान नेत्र पद्म भली पद्म नयन भगवान नेत्र पंकज नेत्राय नमस्ते पंकजांग्रहे भगवान पाद पद्म पद्म बोली कह जाए पद्म बोली सुंदर भगवान श्री पादठ आरंभ करी आंग्री अंग्री मस्तक आंग्री टू पर मस्तक पर्यंत पादर आरंभ करी मस्तक पर्यंत भगवान द्वादश अंग बोली कह पादठ आरंभ करी मस्तक पर्यंत द्वादश अंग बोली कह जाए ये भागवत जो बारटी स्कंद रही भगवान द्वादश अंग सहित तुलना कर पद्मपुराणी वर्णना कर प्रथम स्कंद द्वितीय स्कंद भगवान दुई पाद पद्म जो मैंने भागवत प्रथम स्कंद द्वितीय स्कंद पाठ कर भगवान पाद पद्म आश्रय नहीं तृतीय एवं चतुर्थ भगवान जंघ आप जो ये कर भगवान जो श्रृंगार कर बुझे भगवान तृतीय एवं चतुर्थ स्कंद जो रही भागवत ये भगवान दुई जंग भागवत पंचम स्कंद हो भगवान नाभि 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 भगवान षष्ठ स्कंद भगवान वक्ष प्रदेश वक्ष कल कहते ना जो रही शिवत्स चिन्ह भगवान वक्ष रही शिवत्स गोल्डन गोल्डन हेयर मैंने स्वर्ण रोमावली रही लक्ष्मीदेव रोच भगवान वक्ष देश में श्रीनिकेतन भगवान षष्ठ स्कंद को भगवान वक्ष सहित तुलना कर सप्तम एवं अष्टम स्कंद भगवान दुई भुजा भुजार जो आप श्रृंगार करेंगे भगवत सप्तम एवं अष्टम स्कंद भी कह जाए पद्मपुराण वर्णना कर नवम स्कंद भगवान ग्रीवा दशम स्कंद भगवान सुंदर मुख पद्म एवं एकादश स्कंद भगवान मस्तक द्वादश स्कंद भगवान मस्तक किरीटी और मुकुट तेनाली भाव में भगवान जो द्वादश अंग रही अंग्री मस्तक महापूर्ण पूर्ण हो जाएगी कौथरे ना तुलसी नव दाम नव तुलसी तुलसी भगवान तुलसी कृष्ण प्रेयसी नामो नाम कृष्ण प्रेयसी तुलसी तुलसी गोटे रही घटना गोटे रही पुराण मान कर वृंदावती वृंदावती से कार थे पत्नी जलंधर से रही पुराण रही तुलसी तुलसी को तुलसी एवं विशेष भाव कौन भागवत तुलसी गाय भक्त जने चतुर्धावी ग्रह कृष्ण चारि सने भागवत तुलसी गंगा एवं भक्त मान भगवान के विग्रह चतुर्धा विग्रह कृष्ण यही चारि सने तेणु तुलसी साधारण वृक्ष नुहति कौन अप्राकृत वस्तु तुलसी ये बुझीपारे ना से तुलसी तुलसी महात्मा रही तुलसी महात्मा रही पद्मपुराण में तुलसी महात्मा वर्णना कर ଥରେ ଜଣେ ଯାଉଥିଲେ ବହୁତ ଗରିବ ବ୍ୟକ୍ତି, ସିଏ ସବୁ କାଠ ଫାଠ ଆଣିକିରି ସବୁ ବିକିକିରି ଚଳନ୍ତି। କିନ୍ତୁ ଗୋଟେ ଥର ସିଏ ଗୋଟେ କାଠ ଆଣୁଥିଲା ବେଳେ ତାଙ୍କର ସମୟ ଆସିଗଲା, ମୃତ୍ୟୁ ସମୟ ଆସିଗଲା। କିନ୍ତୁ ସେ କାଠ ବିଡ଼ାଟା ଯେଉଁ ଇଏ କରୁଛନ୍ତି ନା ଆଣୁଛନ୍ତି, ସେ କାଠ ବିଡ଼ାରେ ତୁଳସୀ ରହିଯାଇଛି, ଅଜାଣତ ତୁଳସୀ ରହିଯାଇଛି କାଠରେ। ତେଣୁ ତାଙ୍କ ପଛେ ପଛେ ଗୋଟେ ସର୍ପ ରୂପରେ ଆସୁଛନ୍ତି, ଯମଦୂତ ଆସୁଛନ୍ତି, ତାଙ୍କୁ ମାନେ ଦଂଶନ କରିକି ତାଙ୍କୁ ନେଇଯିବେ, ତାଙ୍କ ଇଏକୁ ଯମରାଜଙ୍କ ଧାମକୁ ନେଇଯିବେ। ତେଣୁ ବିଚାର ହେବ, କିନ୍ତୁ ସିଏ ଦଂଶନ କରିପାରୁନାହାନ୍ତି, କାହିଁକି ନା ତୁଳସୀ ରହିଛନ୍ତି, ଦଂଶନ କରିପାରୁନାହାନ୍ତି। ତେଣୁ ଏ କଥା ଆଉ ଜଣେ ଦେଖିଲେ, ହଁ ଦେଖିଲେ, ଏଇଟା ମୋର ଏକଜାକ୍ଟ ମନେ ପଡ଼ୁନି, କିନ୍ତୁ ଏମିତି ସବୁ ରହିଛି ଗୋଟେ କଥା। ମୁଁ ଗୋଟେ କହିଥିଲି କେଉଁ ଶ୍ଳୋକରେ, କେଉଁ ଭାଗବତ ଇଏରେ କହିଛି ସେଇଟା କଥାଟି, ଏ ତୁଳସୀ କଥା ଗୋଟେ ମନେ ପଡ଼ିଲା। ତେଣୁ ଏ ତୁଳସୀ ଏଇଭଳି ଭାବରେ, ତୁଳସୀର ମହାତ୍ମା ବହୁତ ରହିଛି। ବିଶେଷ ଭାବରେ ଯେତେବେଳେ ଆମର ଚାରି କୁମାର, ବ୍ରହ୍ମାଙ୍କର ଚାରି ପୁତ୍ର, ସନକ ସନାତନ ସନାତନ ସନକ କୁମାର, ଇଏ ଯେତେବେଳେ ଯାଇଥିଲେ, ଇଏ ପ୍ରଥମେ ଇଏ ଭଗବାନଙ୍କର ବ୍ରହ୍ମ ଅବତାର, ମାନେ କ'ଣ ଅବତାର, ଇଏ ଭଗବାନ ଜ୍ଞାନ ଶକ୍ତିର ଅବତାର, ବ୍ରହ୍ମ ଚିନ୍ତନ କରୁଥିଲେ ସବୁବେଳେ, ଜ୍ଞାନ ଶକ୍ତିର ଅବତାର ଭଗବାନଙ୍କର ଚାରି କୁମାର। ତେଣୁ ଥରେ ସେ ଯେତେବେଳେ ଯାଇଥିଲେ, ଏ ଯେଉଁ ବୈକୁଣ୍ଠ ଲୋକକୁ ଯାଇଛନ୍ତି, ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବୈକୁଣ୍ଠ ଲୋକରେ ବହୁତ ସୁନ୍ଦର ଶୋଭା ସବୁ ରହିଛି। ଆମେ ଭୌତିକ ଜଗତର ଶୋଭା ଦେଖି ଲୋକମାନେ ଚମତ୍କୃତ ହୋଇଯାଉଛନ୍ତି, କେତେ କବି କେତେ କ'ଣ ରଚନା କରିଛନ୍ତି, ଗଙ୍ଗାଧର ମେହେର ରଚନା କରିଛନ୍ତି, ସୁନ୍ଦର ଭାବରେ ରଚନା କରିନାହାନ୍ତି। ମଙ୍ଗଳେ ଅଇଲା ଉଷା ବିକ ଚରା ଜୀବ ତୃଷା ଦସନ ତୃଷା ହୃଦୟ ବହି କଳ କଣ୍ଠ କଣ୍ଠେ କହିଲା ଦରଶନ ଦିଅ ସତୀ ରାତି ପାହିଲା। ପ୍ରକୃତି କବି ଗଙ୍ଗାଧର ମେହେର, ରବୀନ୍ଦ୍ରନାଥ ଠାକୁର ମଧ୍ୟ ସେଇଭଳିଆ ରଚନା କରନ୍ତି। ଭୌତିକ ପ୍ରକୃତିକୁ ସେମାନେ ସବୁ ରଚନା କରିଛନ୍ତି, ଅପ୍ରାକୃତିକ ପ୍ରକୃତି କଥା କ'ଣ କୁହାଯିବ। ଚାରି କୁମାର ଦର୍ଶନ କରିକରି ଆନନ୍ଦିତ ହେଇ ବିଭୋର ହେଇକି ଯାଉଛନ୍ତି, ଗୋଟିଏ ପରେ ଗୋଟିଏ ଗେଟ୍ ପାର ହେଇକି ଯାଉଛନ୍ତି, ଛଅଟା ଗେଟ୍ ପାର ହେଇଗଲେଣି। ସପ୍ତମ ଗେଟ୍ ପାଖରେ ଜୟ ବିଜୟ ଅଛନ୍ତି ଦ୍ୱାରପାଳ, ସେ ଦେଇଦେଲେ ବାଧା, ଦେଇଦେଲେ ତାଙ୍କୁ ବାଧା, ଦେଇଦେଲେ ତାଙ୍କ କ୍ରୋଧ ଆସିଲା, କ୍ରୋଧ ଆସିଲା, ସେ ତାଙ୍କୁ ସାଙ୍ଗେ ସାଙ୍ଗେ ଅଭିଶାପ ଦେଇଦେଲେ, କ'ଣ ନା ତୁମର ଏଠି ଭେଦବୁଦ୍ଧି ଆସିଛି, ଏ ବୈକୁଣ୍ଠ ଲୋକ ଏଠି କୌଣସି ଭେଦ ନାହିଁ, ଅଭେଦ ଅଦ୍ୱୟ ଜଗତ, ସିଏ ଭେଦ ନାହିଁ, କୁଣ୍ଠା ନାହିଁ, ସେଠି ତୁମର କେମିତି ଭେଦ ଆସିଲା, ତୁମେ ଭେଦ ଥିବା ଜଗତକୁ ଯାଅ, ଏଇଭଳି ଭାବରେ ଅଭିଶାପ ଦେଇଦେଲେ। ସାଙ୍ଗେ ସାଙ୍ଗେ ଭଗବାନ ଆସି ପହଞ୍ଚିଗଲେ, ସେହି ସମୟରେ ଭଗବାନ ରୂପ ଦେଖୁଛନ୍ତି, ତୁଳସୀର ମହାତ୍ମା ବର୍ଣ୍ଣନା କରାଯାଉଛି। ତସ୍ୟାରବିନ୍ଦ ନୟନସ୍ୟ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସୋ ବିବରେଣ ଚକାର ତେଷାଂ ସଂକ୍ଷୋଭ୍ୟମ ଅକ୍ଷର ଜୁଷା ଅପି ଚିତ୍ତତନ୍ୟ। ତୁଳସୀର ଯେଉଁ ସୁଗନ୍ଧି ଅଛି ଆମେ ସେଇଟା ଜାଣିପାରୁନୁ, କାହିଁକିନା ଆମେ ସେହି ସ୍ତରକୁ ଯାଇନି। କିନ୍ତୁ ଏମାନେ ସବୁ ବହୁତ ଉନ୍ନତ ସ୍ତରରେ ଥିଲେ ନା, ଭଗବାନଙ୍କର ଅବତାର, ସେମାନେ ଜ୍ଞାନ ଶକ୍ତିର ଅବତାର। ଯେତେବେଳେ ଭଗବାନ ଦର୍ଶନ କଲେ ତସ୍ୟାରବିନ୍ଦ ନୟନ, ସୁନ୍ଦର ରୂପକୁ ଦେଖୁଛନ୍ତି, ବ୍ରହ୍ମ ଚିନ୍ତନ କରୁଥିଲେ, ବ୍ରହ୍ମ ସବୁବେଳେ ଚିନ୍ତନ କରୁଥିଲେ, କିନ୍ତୁ ଭଗବାନ ରୂପ ଯେତେବେଳେ ଦେଖିଦେଲେ ସେତେବେଳେ ସେ ମୋହିତ ହେଇଗଲେ, ଏତେ ସୁନ୍ଦର ରୂପ, ଅରବିନ୍ଦ ନୟନ, ସେ ପଦାରବିନ୍ଦ, ପାଦ ମଧ୍ୟ ସେଭଳି ଭାବରେ ସୁନ୍ଦର ପଦ୍ମଭଳି, ଏବଂ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ, ତାଙ୍କ ପାଦ ପଦ୍ମରେ ତୁଳସୀ ଅର୍ପିତ ହୋଇଛି, ମକର ତୁଳସୀ, ତୁଳସୀରେ ଆଉ ସବୁ ଯେଉଁ ରହିଛି କ'ଣ ସବୁ ପକାନ୍ତି ଦେଇକିରି ପଡ଼ିଛି ତା ଦେହରେ, କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ, ତୁଳସୀର ଯେଉଁ କ'ଣ ମଞ୍ଜରୀ ଇତ୍ୟାଦି ଯେଉଁ ରହିଛି, ତାହାର ଯେଉଁ ବାୟୁ, ତାହାର ଯେଉଁ ସୁବାସ, ଯେତେବେଳେ ତାଙ୍କର ନାସିକାରେ ପ୍ରବେଶ କଲା କୁଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସ୍ୱବିବରେଣ, ତାଙ୍କର ନାସିକାରେ ଯେଉଁ ପ୍ରବେଶ କଲା, ଚକାର ତେଷା କ'ଣ ହେଲା, ସଂକ୍ଷୋଭ୍ୟମ ଅକ୍ଷର ଜୁଷା ଅଭିଚିତ୍ତ ତନ୍ୟ, अक्षर जोसा से थे भगवान भगवदगीतार भगवान अर्जुन पचारती जेहेतु आप अक्षरम अव्यक्तम अक्षर भगवान जो ब्रह्म चिंतन जमान कर अक्षर बोली कहते अक्षर प्रति आसक्त से अक्षर जोसा मपी अक्षर प्रति से आसक्ति थी चारि कुमार कि भगवान जो रूप देखिले भगवान पादपद्म अर्पित तुलसी मकरंद वायु जो आग्रहण कले तो शरीर में गोटे अपूर्व शिवरण जहाँ था संक्षोभ्यम अक्षर दुषा मत चित्त से दिन से भगवान भक्त हो गले। बहुत उदाहरण रही भगवान रूप देखी भगवान पादपद्म अर्पित तुलसी मकरंद वायु तुलसी वायु जो सुगंधि सीटा सब श्रेष्ठ सुगंधि कह जाए कि आम से आस्वादन करें कहीं आम ये उन्नत नुह कि चारि कुमार से आस्वादन करते आग्रहण कर शरीर में चिहरण जात होता तेणु नव तुलसी दाम नव तुलसी माल खाली तुलसी नाला तादी सब विभिन्न पुष्प सब थे पांच प्रकार पुष्प आचार्य कहते तुलसी उपलक्षण तुलसी कुंद मंदार करवीर स्वररोही पंचमी रचिता माला वनमाला प्रकृतिता पांचटी साधारण भगवान माला को कहती वैजयंती माला पांचटी रंगर माला पांचटी रंग को वैजयंती कहुए वैजयंती के माला ये श्लोक शुणी सुखदेव गोस्वामी ब्रह्मचिंतन करते सी ब्रह्मचिंतन छाड़ी भगवान चिंतन आरंभ कले हरे कृष्णा 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 हरे 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 राम 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 भगवान रूप वर्णना कराईटा वैजयंती माला बरहा पीडम नाटक भगवान रूप सुंदर रूप जो शुणीदे सुखदेव गोस्वामी ध्यान करुले ब्रह्मचिंतन करुले कि पिता भगवान प्रार्थना करुले गोटे एभली प्रदान करते व्यक्ति जे कि भागवत प्रचार करेंगे तेणु सुखदेव आसिले सुखदेव होती राधा शुआ राधा राधाकृष्ण शुआ तेणु से शुआ आस पहुँचले व्यासदेव पत्नी गर्भ में आसते कि जन्म होगी सांगे चलने तवज्जा करने तेणु व्यासदेव तर शिष्य मानक येतोटी श्लोक व्यास भागवत केतोटी श्लोक शुणी पठे शिखेकि से काठ आणुले से समय आवृत्ति करुले बरहा पीडम नटवरभपु कन्नई कन्निकारम विभ्रतवास कनंकपी से वैजयंती च माळम रंध्रान वेणु रदक्षुदया पूरेन्वृंदे वृंदारण्य सुद्रवणम प्राविशदीत कीर्ति भगवान रूप वर्णना कर शुणिले से ब्रह्मचंदन छाटी बंद करदे आसिले जानते पिता ये सब रचना करते सुंदर ग्रंथ बार अठर हजार श्लोक सम्बन्धी भागवत अध्ययन कले कि सुंदर रूप भगवान रही बराहपीडम भगवान आप कौन भगवान रामचंद्र बराहपीड लगुना भगवान कृष्ण बराहपीड कौन मयूर पीछ धारण कर भगवान बेणी बेणु मस्तक बराहपीडम नाटवर बपु भगवान सब छोट पिला जमी नृत्य करके जाए से भगवान नृत्य सब नटवर बपू भगवान त्रिभंगी ठाणी भगवान कृष्ण त्रिभंगी ठाणी नृत्य करती बराहपीडम नटवर बपू कन्नई कन्निका आरम कन्यार फूल भगवान खोजी कर्ण से कन्नई कन्निका आरम विभ्रत वास जो वास वस्त्र परिधान कर कनक पीस वैजयंती कनक पीस येलो पीतर वस्त्र धारण करयजयंती माला जो धरती बनमाला पांचटी रंगर ये कह पांचटी फूल ये वैजयंती माला भी कहुए बनमाला भी कहुए तुलसी कुंद मंदार करवीर सररोही सररोही कहले पद्म ये मंदार कहले आम जो मंदार से नुह ये अलग मंदार तुलसी मंद कुंद मंदार करवीर ये सब आम ये नौनि से फूल सब प्राकृत जगत भगवान ये ना तेणु ସେସବୁ ଅପ୍ରାକୃତ ଗଛ ମଧ୍ୟ ସବୁ ଅପ୍ରାକୃତ, ସବୁକିଛି ଅପ୍ରାକୃତ ସେଠି। ତେଣୁ ବୈଜୟନ୍ତୀ ଚ ମାଳା ରନ୍ଧ୍ରାନ୍ ବେଣୁ ରାଧା ସୁଧା, ଭଗବାନ ଯେଉଁ ବେଣୁ ବାଦ କରୁଛନ୍ତି ସେ ରନ୍ଧ୍ରମାନଙ୍କରେ ଯେଉଁ ପବନ ଦେଉଛନ୍ତି, ପବନ ଫୁଙ୍କୁଛନ୍ତି ଭଗବାନ, ଯେମିତି ତାଙ୍କର ଅଧର ସୁଧାକୁ ଢାଳି ଦେଉଛନ୍ତି ଅମୃତ ଭଗବାନ ଭଦ୍ରାମୃତ ପୁରେଣ ଗୋପବୃନ୍ଦ ବୃନ୍ଦାରଣ୍ୟ ଭଗବାନ ଏଇଭଳି ଭାବେ ପ୍ରୟୋଗ କରୁଛନ୍ତି। ବୃନ୍ଦାରଣ୍ୟରେ ରାଧାରାଣୀଙ୍କର ହୃଦୟର ଭାବନା ସୁଖଦେବ ଗୋସ୍ୱାମୀ ରଚନା କରୁଛନ୍ତି। ଭଗବାନଙ୍କ ଏଇ ରୂପ ଦେଖି ରାଧାରାଣୀ ତାଙ୍କ ପାଟିର କଥା ସ୍ଫୁରୁନାହିଁ, କଥା କହିପାରୁନାହାନ୍ତି, ଏତେ ସୁନ୍ଦର ରୂପ ଭାବବେଶ ଆସିଯାଉଛି ରାଧାରାଣୀଙ୍କର। ତେଣୁ ତାଙ୍କର ମନର ଭାବଟାକୁ ସୁଖଦେବ ଗୋସ୍ୱାମୀ ରଚନା କରିଛନ୍ତି। ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ଏ ବେଣୁଗୀତି ବେଣୁଗୀତିରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଭଗବାନ ଯେଉଁ ବନମାଳ ତୁଳସୀ ସହିତ ବିଭିନ୍ନ ରଙ୍ଗର ଫୁଲ ସବୁ ଧାରଣ କରିଛନ୍ତି ବନମାଳା, କୋମଳେଇ ସର୍ବଗାତ୍ରେଷୁ, ତେଣୁ ସର୍ବ ଭଗବାନଙ୍କ ଯେଉଁ ଶରୀର ରହିଛି ବହୁତ କୋମଳ ଶରୀର, ଭଗବାନଙ୍କର କୋମଳ ଶରୀର ଏତେ କୋମଳ, କେତେ କୋମଳ ନବନୀତ ଭାଗବତରେ ବର୍ଣ୍ଣନା କରାଯାଇଛି। ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ବର୍ଣ୍ଣନା କରାଯାଉଛି ନବମ ସ୍କନ୍ଧରେ ଗୋଟିଏ ଶ୍ଳୋକରେ ସିଦ୍ଧର୍ଶନ କହୁଛନ୍ତି, ଭଗବାନ ରାମଚନ୍ଦ୍ର ବିଷୟରେ କୋଟି କୋଟି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, କୋଟି କୋଟି ଶ୍ଳୋକ ବର୍ଣ୍ଣନା କରାଯାଇଛି, କିନ୍ତୁ ଗୋଟିଏ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ତାର ସବୁ ସଂକ୍ଷେପରେ ବର୍ଣ୍ଣନା କରିଦେଇଛନ୍ତି। ଆମେ ଯେଉଁ ଶ୍ଳୋକଟି ସବୁବେଳେ ପାଠ କରୁଛେ ନବମ ସ୍କନ୍ଧରେ ଏ ଶ୍ଳୋକଟି ରହିଛନ୍ତି, କ'ଣ ଗୌର୍ବାର୍ଥ ତକ୍ତ ରାଜ୍ୟ ଗତରେ ଗନ୍ମନମ ପଦ୍ମ ପଦ୍ମ୍ୟାମ ପ୍ରିୟାୟା, ପଦ୍ମ ପଦ୍ମ୍ୟାମ ପ୍ରିୟାୟା, ଭଗବାନ ପାଦ ପଦ୍ମ, ପଦ୍ମ ଭଳି ବହୁତ କୋମଳ ଏବଂ ପ୍ରିୟାଙ୍କର ପାଣି ସ୍ପର୍ଶରେ ସେଇଟା ଅକ୍ଷୋଭ୍ୟାମ। ପ୍ରିୟା ସୀତାଦେବୀଙ୍କର କିନ୍ତୁ ତାଙ୍କ ପାଦକୁ ଛୁଉଁଛନ୍ତି ପାଦ ପଦ୍ମକୁ, ମା ସୀତାଦେବୀଙ୍କର ମଧ୍ୟ ହସ୍ତ ମଧ୍ୟ ସେଇଭଳି ଭାବରେ ବହୁତ କୋମଳ, କିନ୍ତୁ ଅକ୍ଷ ତାକୁ ସେ ସହିପାରୁନାହାନ୍ତି। ଇଏ ହେଉଛି ଭଗବାନଙ୍କର କୋମଳତା। ପାଣି ସ୍ପର୍ଶା ଅକ୍ଷମଭ୍ୟାମ ଅକ୍ଷମ, ପଦ୍ମ ପଦ୍ମ୍ୟାମ ପ୍ରିୟାୟାମ, ପ୍ରିୟାଙ୍କର ଯେଉଁ ସତୀ ସୀତାଦେବୀଙ୍କର ପାଣିକୁ ସ୍ପର୍ଶ ହତ ଯେତେବେଳେ ସ୍ପର୍ଶ କରୁଛନ୍ତି ତାଙ୍କ ପାଦ ପାଦକୁ ସେତେବେଳେ ତାଙ୍କୁ ଅକ୍ଷମ୍ୟାମ ଅକ୍ଷମ୍ୟାମ ବୋଲି କୁହାଯାଉଛି, ସେଠି ତାଙ୍କୁ ସହିପାରୁନାହାନ୍ତି। ଏଭଳି ଭଗବାନଙ୍କର କୋମଳତା ରହିଛି। ଗୋପୀଦେବ ଗୋପୀମାନେ ମଧ୍ୟ ସେଇଭଳି ଭାବେ ଦଶମ ସ୍କନ୍ଧ ଏକତିରିଶ ଅଧ୍ୟାୟରେ ଗୋପୀ ଗୋପୀ ଗୀତରେ ଯେଉଁ କହିଛନ୍ତି ଲାଷ୍ଟ ଶ୍ଲୋକଟା ସେଇଟା ତାଙ୍କୁ ପକ୍ଷ ଦେଶ ସ୍ଥାପନ କରୁଛନ୍ତି, ସେଥିରେ ଭାବୁଛନ୍ତି ଭଗବାନ ବହୁତ କଷ୍ଟ ହେଉଥିବ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ରୂପ ରହିଛି, ନବ ସର୍ବଗାତ କୋମଳେଇ ସର୍ବଗାତ୍ରେଷୁ ଭୂରି ପୁଣ୍ୟବତ ଅର୍ପିତେଇ। ଏଇ ଯେଉଁ ଭଗବାନ ଯେଉଁ ଶୃଙ୍ଗାର କରୁଛନ୍ତି, ଆପଣମାନେ ଯେଉଁ ଶୃଙ୍ଗାର କରୁଛନ୍ତି, ସେଠି ପ୍ରଭୁ ମାଆମାନେ ସବୁ ଫୁଲ ଉଠୁଛନ୍ତି, ଶୃଙ୍ଗାର ହେଉଛି ଭଗବାନଙ୍କର ଭୂରି ପୁଣ୍ୟବତ, ସାମାନ୍ୟ ପୁଣ୍ୟ ନୁହେଁ ଭୂରି ପୁଣ୍ୟ। ଭୂରି ପୁଣ୍ୟ କହିଲେ ସାଧାରଣ ପୁଣ୍ୟଟା ହେଉଛି ଶେଷ ହେଇଯାଏ, କିଣେ ପୁଣ୍ୟ ମର୍ତ୍ତ ଲୋକଙ୍କୁ ବିଶନ୍ତି, ଯେଉଁ ପୁଣ୍ୟ କାର୍ଯ୍ୟ ସେମାନେ କରନ୍ତି ବେଦରେ ପ୍ରଣୀତ ଯେଉଁ କର୍ମକାଣ୍ଡ ଧାରା ସବୁ ରହିଛି ଯଜ୍ଞ ଇତ୍ୟାଦି ଯେଉଁ ପୁଣ୍ୟକର୍ମ ତ୍ରୈବିଦ୍ୟା ମାଂସ ସୋମପା ପୁତ ପାପା ଯଜ୍ଞ ରିଷ୍ଟା ସ୍ୱର୍ଗତି ପ୍ରାର୍ଥୟତେ ତେ ପୁଣ୍ୟମା ଆସାଧ୍ୟ ସୁରେନ୍ଦ୍ର ଲୋକଂ ଅଶ୍ନତି ଦିବ୍ୟାଂ ଦେବ ଭଗବାନ ତେ ତମ ଗୁପ୍ତା ସ୍ୱର୍ଗଲୋକଂ ବିଶାଳଂ କ୍ଷୀଣେ ପୁଣ୍ୟ ମର୍ତ୍ତ ଲୋକଂ ବିଶନ୍ତି। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ଏକଥା କହୁଛନ୍ତି, ଯେଉଁମାନେ ବେଦରେ ବର୍ଣ୍ଣିତ ପୁଣ୍ୟକର୍ମ ସବୁ ରହିଛି ନା, ବେଦ ପ୍ରଣୀତ ଧର୍ମ, ଧର୍ମ କହିଲେ ଧର୍ମରାଜଙ୍କର ଦୂତମାନେ ଭାବୁଥିଲେ ଧର୍ମ କହିଲେ ପୁଣ୍ୟ କାର୍ଯ୍ୟ, ପୁଣ୍ୟ କାର୍ଯ୍ୟ ହେଉଛି ଧର୍ମ, ସେତିକି ଜାଣିଥିଲେ ସିଏ। ଶ୍ରେଷ୍ଠ ଧର୍ମ ବିଷୟରେ ତାଙ୍କ ଜ୍ଞାନ ନଥିଲା, ତାହେଲେ ଯମରାଜ ତାଙ୍କୁ ଶିକ୍ଷା ଦେବେ ସେଇଟା। ବେଦରେ ତୈଗୁଣିଆ ବିଷୟ ବେଦାନା, ବେଦରେ ତିନି ଗୁଣ ବିଷୟ ବର୍ଣ୍ଣନା କରାଯାଇଛି, ସତ୍ୱରଜ ତମ। ତେଣୁ ସତ୍ୱଗୁଣରେ ଯେଉଁମାନେ କାର୍ଯ୍ୟ କରୁ ସେମାନେ ହେଉଛନ୍ତି ପୁଣ୍ୟ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ତା, ସତ୍ୱଗୁଣରେ ସେମାନେ ପୁଣ୍ୟ କାର୍ଯ୍ୟ କରୁଥିବାରୁ ସେମାନେ ଉନ୍ନତି ଲୋକକୁ ଯିବେ, ଉର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ୱସ୍ତା। ତେଣୁ ଏଇ ଯେଉଁ ରହିଛି ତ୍ରୈବିଦ୍ୟା, ତ୍ରୈବିଦ୍ୟା କହିଲେ ରିକ୍ ସାମ ଯଜୁ, ଏ ତିନୋଟି ବେଦକୁ ତ୍ରୈବିଦ୍ୟା ବୋଲି କୁହାଯାଏ। ତ୍ରୈବିଦ୍ୟାରେ ଯେଉଁ ଯେଉଁ କର୍ମକାଣ୍ଡ ସବୁ ଯଜ୍ଞ ସବୁ ରହିଛି, ସୋମପା ତା'ର ସୋମପାନର ବ୍ୟବସ୍ଥା ରହିଛି। ସୋମପାନ କଲେ କ'ଣ ହେବ ନା ପୁତ ପାପା ପାପକର୍ମ ପ୍ରତିକ୍ରିୟାରୁ ସେମାନେ ମୁକ୍ତ ହୋଇଯିବେ, ପୁତ ପାପା। ତେଣୁ ଏହିଭଳି ଭାବରେ ଯଜ୍ଞେ ଦୃଷ୍ଟା ସେହିଭଳି ଭାବରେ ଯଜ୍ଞ କରି ସେମାନେ ସ୍ୱର୍ଗକୁ ଯିବା ପାଇଁ ପ୍ରାର୍ଥନା କରନ୍ତି। ସ୍ୱର୍ଗୀ ପୁତ ପାପା ଯଜ୍ଞେ ଦୃଷ୍ଟା ସ୍ୱର୍ଗତି ପ୍ରାର୍ଥନ୍ତି। ତେ ପୁଣ୍ୟ ମହାସାଧ୍ୟ, ଇଏ ମଧ୍ୟ ଗୋଟେ ପୁଣ୍ୟ କାର୍ଯ୍ୟ। ତେ ପୁଣ୍ୟ ମହାସାଧ୍ୟ ସୁରେନ୍ଦ୍ର ଲୋକମ୍, କେମିତି ସୁରେନ୍ଦ୍ର ଲୋକକୁ ଯାଆନ୍ତି, ଦେବଲୋକକୁ ଯାଆନ୍ତି ସେମାନେ ଆସାଦ। ତେ ପୁଣ୍ୟ ମହାସାଦ ସୁରେନ୍ଦ୍ର ଲୋକମ୍ ଅସ୍ମତି ଦିବ୍ୟାନ୍ ଦିବ୍ୟଦେବ ଭୋଗା, ବହୁତ ଦିବ୍ୟ ଭୋଗ ସବୁ ରହିଛି ବହୁତ ସ୍ୱର୍ଗ ଲୋକରେ। ଆପଣ ଯେତେ ଉନ୍ନତ ଲୋକକୁ ଯିବେ ବର୍ଣ୍ଣନା କରାଯାଏ, ସେତେ ଭୌତିକ ଯେଉଁ ସୁଖ ରହିଛି 100 ଗୁଣ ଲେଖା ଅଧିକ ହେଇକା ଯାଉଥିବ, 100 ଟାଇମ୍ସ ଅଧିକ ଅଧିକ ହେଇକି ଯାଉଥିବ, ଏଠି ସବୁ ଉପଭୋଗ ରହିଛି। ତେଣୁ ସେ ସବୁ ଉପଭୋଗ କଲେ ମଧ୍ୟ ଚେତମ ଭୁକ୍ତା ସ୍ୱର୍ଗଲୋକ ବିଶାଳ, ସ୍ୱର୍ଗଲୋକର ଯେଉଁ ଐଶ୍ୱର୍ଯ୍ୟ ରହିଛି ବିଶାଳ ଐଶ୍ୱର୍ଯ୍ୟ ବର୍ଣ୍ଣନା, ଖାଲି ଗୋଟିଏ ଶବ୍ଦରେ କୁହାଯାଇଗଲା ବିଶାଳ। ବିଶାଳ କହିଲେ ତାକୁ କଳ୍ପନା କରିହେବ ନାହିଁ, ଏତେ ସବୁ ଐଶ୍ୱର୍ଯ୍ୟ ରହିଛି। ଚେତମ ଭୁକ୍ତା ସ୍ୱର୍ଗଲୋକ ବିଶାଳ କ୍ଷୀଣେ ପୁଣ୍ୟ, କିନ୍ତୁ ପୁଣ୍ୟଟା କ୍ଷୀଣ ହୋଇଯିବ। ଏଇ ଯେଉଁ ପୁଣ୍ୟ କାର୍ଯ୍ୟ ସବୁ ରହିଛି ବେଦରେ, ଯେଉଁ ବିଭିନ୍ନ ପ୍ରକାର ପୁଣ୍ୟ କାର୍ଯ୍ୟ ସବୁ ରହିଛି, ସେ ପୁଣ୍ୟ କାର୍ଯ୍ୟର କ୍ଷୟ ହୋଇଯିବ କାଳ ଦ୍ୱାରା। ପୁଣ୍ୟଟା ଯେତେବେଳେ ଆମେ ଉପଭୋଗ କରୁଛେ ସେଇଟା ସରିଯିବ, ପୁଣ୍ୟଟା ଶେଷ ହୋଇଯିବ। କିନ୍ତୁ ଇଏ ଯେଉଁ ପୁଣ୍ୟ ଭୂରି ପୁଣ୍ୟ, ଇଏ ପୁଣ୍ୟ କେବେ ହେଲେ ଶେଷ ହେବ ନାହିଁ। ଏହାକରଣ ଆଶ୍ୱସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପ୍ୟ ଧର୍ମସ୍ୟ ତ୍ରାଦି ମହତୁ ଭୟା। ଆମେ ଯେଉଁ ଭଗବାନଙ୍କ ସେବା କରୁଛେ ସକାଳଠୁ ଆରମ୍ଭ କରି ମଙ୍ଗଳାରତୀରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଯେଉଁ ସେବା ହେଉଛି, ଆପଣ ତ ଅଳ୍ପ କଥା ଭଗବାନ କହିଲେ, ଆପଣ ତ 24 ଘଣ୍ଟା ସେବା କରୁଛନ୍ତି, କ'ଣ କହିବା। ଭଗବାନ ଯଦି କହିଲେ ଅଳ୍ପ ଯଦି ଜଣେ କିଛି ମୋ ପାଇଁ ସେବା କରିଛି, ସେଇ ଯେଉଁ ଅଭିକ୍ରମ ଯେଉଁ ସେବା ଯେଉଁ କ୍ରମ ଯେଉଁ ସେବା କରିଛି ତାହାର କେବେ ହେଲେ ନାଶ ହେବ ନାହିଁ, କ୍ଷୀଣେ ପୁଣ୍ୟ ହେବ ନାହିଁ, ସେ ପୁଣ୍ୟଟା ସବୁବେଳ ପାଇଁ ରହିବ, ଇନ୍ଆଡ଼ଜେଷ୍ଟେବୁଲ, ସେ କେବଳ ଶେଷ ହେବ ନାହିଁ। ତେଣୁ କ୍ଷୀଣେ ଯେଉଁ ରହିଲା ନେହାବିକୁ ନାଶ ପ୍ରତ୍ୟବାୟ ନ ବିଦ୍ୟତେ, ନଷ୍ଟ ନହେଲେ ମଧ୍ୟ କାଳେ କମିଯିବ ନା କମିବ ତ ମଧ୍ୟ ନାହିଁ, ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପି ସେ ଧର୍ମସ୍ୟ, ଅତି ଜଣେ ଅଳ୍ପ କିଛି ଧର୍ମ କରିଛି ସେ ତାକୁ ମହତ ବଡ଼ ବହୁତ ବଡ଼ ବିପଦରୁ ରକ୍ଷା କରେ। ଏଇ କ୍ରମରେ ଅଜାଣର ଉପାଖ୍ୟାନ ଦିଆଯାଏ, ଅଜାଣର କଥା ପଡ଼େ ସେଇଟା। ତେଣୁ ଆମେ ପ୍ରଭୁପାଦ ମହାରାଜ ଭାଗବତ ଦଶମ ସ୍କନ୍ଦ 12 ଅଧ୍ୟାୟରେ ଏ ଶ୍ଳୋକଟିକୁ ଉଦ୍ଧାର କରିଛନ୍ତି ତାଙ୍କ ପର୍ପୋଟରେ। 12 ଅଧ୍ୟାୟ ପୂର୍ବ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା ଯେଉଁ ଭଗବାନ ଯେଉଁ ଲୀଳା ସବୁ କରୁଛନ୍ତି ଦ୍ୱାଦଶ ଅଧ୍ୟାୟରେ ଆରମ୍ଭ ହୋଇଛି, ଅଗାସୁର ଲୀଳାଟି 12 ଅଧ୍ୟାୟରେ ଆରମ୍ଭ ହୋଇଛି। ଭଗବାନ ଭୋର ଭୋର ପଳାଇ ଆସିଛନ୍ତି, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କାହିଁକିନା ସବୁଦିନ ଘରେ ଖାଇକି ଆସନ୍ତି, କିନ୍ତୁ ସେଦିନ ବଣରେ ଖାଇବା ପାଇଁ ମନସ୍ଥ କରିକିରି ଭୋର ଭୋରୁ ବଜାଇଦେଲେ, ସିଙ୍ଗା ବଜାଇଦେଲେ ସେମାନେ ଜାଣିପାରିଲେ ଭଗବାନ କୃଷ୍ଣ ଡାକୁଛନ୍ତି। ତାଙ୍କୁ ତ ନିଦ ନାହିଁ ରାତିରେ, ରାତି ଅଧରେ ଆସି ପହଞ୍ଚିବେ, କହିଲେ ସକାଳ ହେଲା ଚାଲ ଯିବା କାନା ମା କହିବେ ଏବେ ସମୟ ହେଇନି, ଯାହା ଯାହା ରାତି ଅଧ ହେଇଛି ସେମାନେ ଯାଅ, କିନ୍ତୁ ବହୁତ କଷ୍ଟରେ ସେମାନେ ଯାଆନ୍ତି। ତେଣୁ ଯେତେବେଳେ ଭଗବାନ କୃଷ୍ଣ ବଜାଇଦେଲେ ବଂଶୀ, ତାଙ୍କ ମନ ଆହୁରି ଖୁସି ହେଇଗଲା, ଚାଲିଲେ ସବୁ ଭୋର ଭୋରୁ କ'ଣ କ'ଣ ଖାଦ୍ୟ ମା ଖାଦ୍ୟ ତିଆରି କରିଥିଲେ ଦେଇଥିଲେ, ପ୍ୟାକେଟ୍ କରିକି ଦେଇଛନ୍ତି, ଯାଇଛନ୍ତି, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, ଯାଉଛନ୍ତି। ଲୀଳା ସବୁ ଚାଲିଛି, ଛୋଟ ପିଲା ଏମିତି ଖେଳାଖେଳି ସବୁ କରନ୍ତି, ଏଭଳି ଭାବରେ ତାଙ୍କର ଚାଲିଛି, ମସ୍ତି ଚାଲିଛି। ଭଗବାନଙ୍କର ଅହମ୍ପୂର୍ବମ୍ ନତମ ଅହମ୍ପୂର୍ବମ୍ ଇତି ସ୍ପଷ୍ଟ ସଂସ୍କୃତି ରାମ ରାମ ରେ ମିରେ। ଭଗବାନ ଯଦି ଟିକିଏ ଦୂରକୁ ଚାଲିଯାଉଛନ୍ତି, ସାଙ୍ଗ ବାଳକମାନେ କ'ଣ କରୁଛନ୍ତି, ଦୌଡ଼ୁଛନ୍ତି ତାଙ୍କୁ ଛୁଇଁବା ପାଇଁ, ମୁଁ ପ୍ରଥମେ ଛୁଇଁଲି କହି କହିକିରି ଛୁଇଁ ଦେଉଛନ୍ତି ରେ ମିରେ। ବହୁତ ଆନନ୍ଦିତ, ଭଗବାନଙ୍କ ଆନନ୍ଦମୟ ଶରୀର, ସେମାନଙ୍କ ମଧ୍ୟ ସଚ୍ଚିଦାନନ୍ଦମୟ ଶରୀର ସମସ୍ତଙ୍କର। ତେଣୁ ଏହିଭଳି ଭାବେ ଭଗବାନଙ୍କ ଲୀଳା ଚାଲିଛି, ସେଇଟାକୁ ଦେଖି ସୁଖଦେବ ଗୋସ୍ୱାମୀ ଏ ଶୋକଟି କହିଛନ୍ତି। ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା ଦାସ୍ୟ ଗତାନାଂ ପରଦୈବତେନ ମାୟା ସୀତାନାଂ ନରଦାରକେଣ ସାକଂ ବିଜଭୁ କୃତପୁଣ୍ୟପୁଞ୍ଜା। ଏ ପୁଣ୍ୟପୁଞ୍ଜା ଶବ୍ଦ ବ୍ୟବହାର କରାଯାଇଛି ସେଠି, ପୁଣ୍ୟପୁଞ୍ଜା ଭଗବାନଙ୍କର ଆଉ ଯେଉଁମାନେ ଭଗବାନ ବିରାଟ ସାମିଲ ହେଇଛନ୍ତି ସେମାନେ ତାକୁ ଦେଖି ସେ ଯେଉଁ ଲୀଳା ଚାଲିଛି ସୁଖଦେବ ଗୋସ୍ୱାମୀ ଏଇଟା କହୁଛନ୍ତି ଇତମ ଏ ଯେଉଁ ଲୀଳା ଚାଲିଛି ଭଗବାନଙ୍କୁ ଦର୍ଶନ କରୁଛନ୍ତି ସେ ଆମେ ଖାଲି ଯାହା ପଢ଼ା ହେଉଛି ଦେଖାହେଉଛି କହିଦେଉଛେ କିନ୍ତୁ ସେମାନଙ୍କର ଭଗବାନ ଦର୍ଶନ କରୁଛନ୍ତି ଦର୍ଶନ କରିକି ସେଟାକୁ କହୁଛନ୍ତି ତେଣୁ ସେ କହୁଛନ୍ତି ଇତମ ସତା ଏ ଯେଉଁ ବର୍ତ୍ତମାନ ଖେଳା ଚାଲିଛି ଇତମ ସତା ବ୍ରହ୍ମ ସୁଖାନୁଭୂତିଆ ଆପଣଙ୍କ ଅନୁଭବ ଥାଇପାରେ ମୋର ଅନୁଭବ ରହୁଛି ଯେ ରାଧାନନ୍ଦ ମହାରାଜ କଥା କହନ୍ତି ସତେ ଯେମିତି ଭଗବାନଙ୍କ ଲୀଳା ଏଠି ସଂଗଠିତ ହେଉଛି ତେଣୁ ସେଭଳି ଭାବରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ରୂପ ଦର୍ଶନ କରୁଛନ୍ତି ତେଣୁ ସେ କହୁଛନ୍ତି ବର୍ତ୍ତମାନ ଟେନ୍ସରେ ସବୁ ରହିଛି ବର୍ଣ୍ଣନା କରାଯାଏ ଚାଲିଛି ଲୀଳା ଚାଲିଛି ଅତୀତରେ ଆମେ କହୁଛୁ ଅତୀତରେ କହିଦେଉଛୁ କାହିଁକିନା ପାଞ୍ଚ ଚାରି ବର୍ଷ ତଳ କଥା କିନ୍ତୁ ସୁଖଦେବ ଗୋସ୍ୱାମୀ ଦେଖୁଛୁ ସବୁ ପ୍ରେଜେଣ୍ଟ ଟେନ୍ସରେ ବର୍ଣ୍ଣନା କରାଯାଉଛି ଲୀଳା ସବୁ ଭଗବାନଙ୍କର ଲୀଳାଟା ନିତ୍ୟ ନା ସବୁବେଳେ ବର୍ତ୍ତମାନ ମଧ୍ୟ କେଉଁଠି ସେ ଲୀଳା ଚାଲିଥିବ ବର୍ତ୍ତମାନ କେଉଁଠି ଚାଲିଛି ତେଣୁ ସେ କହୁଛନ୍ତି ଯେଉଁମାନେ ଏଇ ଯେଉଁ ଲୀଳା ଚାଲିଛି ଭଗବାନଙ୍କର ଏଭଳି ରୂପ ଯେଉଁମାନେ ବ୍ରହ୍ମବାଦୀ ବ୍ରହ୍ମଚିନ୍ତନ କରନ୍ତି ସତାଂ ସତ୍ କହିଲେ ଭଗବାନ ସବୁବେଳେ ପାଇଁ ରହୁଛନ୍ତି ସତ୍ ତେଣୁ ତାଙ୍କର ଯେଉଁମାନେ ଆଶ୍ରୟ ନେଇଛନ୍ତି ସେମାନେ ସତାଙ୍ଗ ବୋଲି କୁହାଯାଏ ସେମାନେ ଯେତେବେଳେ ଦେଖନ୍ତି ବିଶେଷ ଭାବରେ ବ୍ରହ୍ମବାଦୀମାନେ ଯେତେବେଳେ କୃଷ୍ଣଙ୍କୁ ଦେଖନ୍ତି ସେତେବେଳେ ବ୍ରହ୍ମ ସୁଖାନୁଭୂତି ସୁଖ ପ୍ରାପ୍ତ ବ୍ରହ୍ମ ସୁଖ ପ୍ରାପ୍ତ ହୁଅନ୍ତି କାରଣ ବ୍ରହ୍ମ ହେଉଛି ଭଗବାନଙ୍କ ଶରୀରର ଅଙ୍ଗ କାନ୍ତି ବ୍ରହ୍ମଣ ହିଁ ପ୍ରତିଷ୍ଠାହମ୍ 14 ଅଧ୍ୟାୟରେ ଭଗବାନ କହିବେ ସେଟା ଭଗବତ ଗୀତାରେ ବ୍ରହ୍ମ କହିଲେ ଭଗବାନଙ୍କ ଶରୀରର ଅଙ୍ଗ କାନ୍ତି ତେଣୁ ଇତ୍ୟଂ ସତାଂ ବ୍ରହ୍ମସୁଖାନ୍ତ ଦାସ୍ୟ କଥାନା ପରଦୈବ ତେନ ଯେଉଁମାନେ ଭଗବାନଙ୍କ ଦାସ୍ୟ ଦାସ୍ୟ ସମ୍ବନ୍ଧରେ ଭଗବାନଙ୍କ ସହ ସମ୍ବନ୍ଧିତ ସେମାନେ ଯେତେବେଳେ ଦେଖନ୍ତି ପାଞ୍ଚ ବର୍ଷ ବାଳକ ନା ପାଞ୍ଚ ବର୍ଷ ଲୀଳା ଏଇଟା ଛଅ ବର୍ଷରେ କୁହାଯିବ ଏଇ ଗୁହ୍ୟ ଲୀଳା ତେଣୁ ସେମାନେ ଶ୍ରେଷ୍ଠ ଦେବତା ବ୍ରହ୍ମା ଶିବ ଇତ୍ୟାଦି ଯେତେ ଦେବତା ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଇଏ ବିଷ୍ଣୁଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଶ୍ରେଷ୍ଠ ପରଦୈବତେଇ ଦାସ୍ୟ କଥାନାଙ୍କ ପରଦୈବତେଇ ମାୟା ସୀତାନାଂ ନରଦାର କେଣେ ଯେଉଁମାନେ ମାୟାର ମାୟା ବସୀଭୂତ ହେଇକି ରହିଛନ୍ତି ସେମାନେ କ'ଣ ଭାବୁଛନ୍ତି ନା ଏଇ ଜଣେ ଆମର ସାଧାରଣ ଆମ ବାଳକ ଜଣେ ନରଦାର କେହି ସାଧାରଣ ମନୁଷ୍ୟ ଜଣେ ଯେମିତି ଇନ୍ଦ୍ର ସେଭଳି ଭାବରେ ଭାବୁଥିଲେ ବାହାଚାଳ ବାଳ ବାଳ ବାହାଚାଳ ବାଳିସଂ ସ୍ତବ୍ଧମ ଆଜ୍ଞା ପଣ୍ଡିତ ମାନିନ ଏଇଭଳି ଭାବେ ଭାବୁଥିଲେ କ୍ରୋଧରେ ଅବଶ୍ୟ ସେଇଟା ଭାବୁଛନ୍ତି ସେ ଭଗବାନଙ୍କୁ ଭକ୍ତ କ୍ରୋଧ ହିସାବରେ ଏଇଟା କହିଥିଲେ ସାଧାରଣ ବାଳକ ବୋଲି ଭାବନ୍ତି ମା ଯେଉଁମାନେ ମାୟାର ଅଛନ୍ତି ସେମାନେ ଭାବନ୍ତି କୃଷ୍ଣ ଅଛନ୍ତି ସାଧାରଣ ବାଳକ ଜଣେ ତେଣୁ ଏସବୁ କଳ୍ପନା ଏସବୁ ମାଇଥୋଲୋଜି ଏଇଭଳି ଭାବେ ସେମାନେ କହନ୍ତି କିନ୍ତୁ ଯେଉଁମାନେ ଭଗବାନଙ୍କ ଲୀଳାରେ ସାମିଲ ହେଇଛନ୍ତି ଶାକଂ ବିଜହୁ ଋତପୁଣ୍ୟ ପୁଞ୍ଜା ଅନେକ ପୁଣ୍ୟ କାର୍ଯ୍ୟ କରିଥିବାରୁ ଆଜି ସେ ଭଗବାନଙ୍କର ଲୀଳାରେ ସାମିଲ ହେଇଛନ୍ତି ତେଣୁ ଏଇ ଯେଉଁ ପୁଣ୍ୟ ପୁଞ୍ଜା ଭୁରି ପୁଣ୍ୟବତ୍ ଅର୍ପିତେଇ ଭଗବାନ ଯେଉଁ ଲୀଳା ଯେଉଁମାନେ ସବୁ ଭଗବାନଙ୍କୁ ଶୃଙ୍ଗାର କରୁଛନ୍ତି କେତେ ପ୍ରେମରେ ଶୃଙ୍ଗାର କରୁଛନ୍ତି ଭଗବାନ କିଛି ଆବଶ୍ୟକତା ନାହିଁ କିନ୍ତୁ ଭକ୍ତମାନେ ଯେତେବେଳେ ଭଗବାନଙ୍କୁ ସେବା କରନ୍ତି ଭକ୍ତ ସେଥିରେ ଆନନ୍ଦିତ ହୁଏ ଭକ୍ତର ଆନନ୍ଦରେ ଭଗବାନ ମଧ୍ୟ ଆନନ୍ଦିତ ହୁଅନ୍ତି ତେଣୁ ଏଇ ଯେଉଁ ଆମେ ଯେଉଁ ଭଗବାନ କଥା ଶ୍ରବଣ କରୁଛେ କୀର୍ତ୍ତନ କରୁଛେ ଇଏ ହେଉଛି ପୁଣ୍ୟ କାର୍ଯ୍ୟ ମଧ୍ୟ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେଇଟା କୁହାଯାଇଛି କ'ଣ ଶୁଣନ୍ତା ସ୍ୱଗତା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଏଇଠୁ ଆରମ୍ଭ ହେବ ଭକ୍ତିରେ ଅଗ୍ରସର କିଛି ଗୋଟିଏ ଗୋଟିଏ ସ୍ତର ଅଛି ସେ ବର୍ଣ୍ଣନା କରେ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେ ଗୋସ୍ୱାମୀ ଏଇଟା କହୁଛନ୍ତି ଶୁଣନ୍ତା ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉଦ୍ୟନ୍ତସ୍ତୁ ହିଁ ଅବଦ୍ରାଣି ବିଧୁନୋତି ସୁତ ସତା ଅଭଦ୍ରାଣୀ ଆମେ ଯେଉଁ କହୁଥିଲେ କାଲି ଅସତ ତୃଷ୍ଣା କ'ଣ ଏଇଟା ହେଉଛି ଅଭଦ୍ର ଚାରି ପ୍ରକାର ଅନର୍ଥ ରହିଛି ଚାରି ଗୋଟିଏ ଅନର୍ଥ ହେଉଛି ଅସତ ତୃଷ୍ଣା ହୃଦୟ ଦୌର୍ବଲ୍ୟ ବିଷମ ପରାଗ ଏବଂ ତତ୍ତ୍ୱଭ୍ରମ ଏ ଚାରିଟି ହେଉଛି ଆମର ଅନର୍ଥ ତେଣୁ ଏସବୁ ଆସ୍ତେ ଆସ୍ତେ ଦୂର ହେବ ନଷ୍ଟ ପ୍ରାୟ ତାପରେ ନଷ୍ଟ ପ୍ରାୟ ଶବ୍ଦ ବ୍ୟବହାର କରାଯାଏ ତେଣୁ ଏଇଭଳି ଭାବରେ ରଜ ତମ ସବୁ ଗୁଣ ସବୁ ରହିଛି ତଦ ରଜସ୍ତମ ଭାବା କାମ ଲୋଭା ଦୟ ଚେତ ଏତେ ରଣାବିଦ୍ୟ ସ୍ଥିତ ସତ୍ୟ ପ୍ରସିଦ୍ଧତି ସତ୍ୟଗୁଣକୁ ଆସିବ ଏବଂ ପ୍ରସନ୍ନ ମନସ ହେଇକିରି ସେମାନେ ଭଗବାନଙ୍କର ତତ୍ତ୍ୱକୁ ବୁଝିବେ ସେମାନେ। ଏ ଆରମ୍ଭ ହେଉଛି ପୁଣ୍ୟ ଶ୍ରବଣ କୀର୍ତ୍ତନ। ତେଣୁ ଏଇଭଳି ଭାବରେ ଭଗବାନ ପାଦପଦ୍ମର ବହୁତ ମହାତ୍ମା ରହିଛି। ଆଜି ଭଗବାନଙ୍କର ପାଦପଦ୍ମ ବିଷୟରେ କେତେ ଶ୍ଳୋକ ରହିଛନ୍ତି ଭାଗବତମରେ। ତେଣୁ ସେ ଭଗବାନ ପାଦପଦ୍ମରେ ଆମେ ଆଶ୍ରୟ ନେବା, ଯାହାଫଳରେ କି ଭଗବାନ କୃପା ପ୍ରାପ୍ତ ହୋଇପାରିବା। ତେଣୁ ଯଦି କିଛି କହିବାର ଅଛି କାହାର କିଛି କବିତା ଭକ୍ତଜନ ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏହି ଚାରି ସ୍ଥାନ ଭଗବାନ ଏହି ଚାରି ଭାଗରେ ବିଭକ୍ତ ହୋଇଛନ୍ତି, ବିଭାଗ କରିଛନ୍ତି। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଲକ୍ଷ୍ମୀ କି ଦାୟୀ ଗୌର ପ୍ରମାନନ୍ଦେ।